ଓମ୍ ଶାନ୍ତି। 14/5/2026 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି, ମିଠେ ବଚ୍ଚେ, ବାବା ଯେପରି ପ୍ରେମର ସାଗର ଅଟନ୍ତି, ତାଙ୍କ ଭଳି ପ୍ରେମ ଦୁନିଆରେ କେହି ବି କରିପାରିବେ ନାହିଁ। ସେହିପରି ତୁମେ ପିଲାମାନେ ମଧ୍ୟ ପିତାଙ୍କ ସମାନ ହୁଅ, କାହାକୁ ବି ନାରାଜ କର ନାହିଁ। ପ୍ରଶ୍ନ ହେଉଛି, କେଉଁ ପ୍ରକାରର ବିଚାର ଚାଲୁଥିଲେ ଖୁସିର ନିଶା ସଦା ସର୍ବଦା ଚଢ଼ି ରହିଥିବ? ଉତ୍ତର ହେଉଛି, ବର୍ତ୍ତମାନ ଆମେ ଜ୍ଞାନରତ୍ନ ଦ୍ୱାରା ନିଜର ଝୁଲା ଭରପୁର କରୁଛୁ, ଏହାପରେ ଏହି ସବୁ ଖଣିଗୁଡ଼ିକ ମଧ୍ୟ ଭରପୁର ହୋଇଯିବ। ସତ୍ୟଯୁଗରେ ଆମେ ସୁନାର ମହଲ ତିଆରି କରିବୁ। ଦ୍ୱିତୀୟ, ଆମର ଏହି ବ୍ରାହ୍ମଣ କୁଳ ସବୁଠାରୁ ଉତ୍ତମ କୁଳ ଅଟେ। ଆମେ ସଚ୍ଚା ସଚ୍ଚା ସତ୍ୟନାରାୟଣଙ୍କର କଥା ବା ଅମର କଥା ଶୁଣୁଛୁ ଏବଂ ଅନ୍ୟମାନଙ୍କୁ ଶୁଣାଉଛୁ। ଏହିଭଳି ଚିନ୍ତନ ଚାଲୁଥିଲେ ଖୁସିର ନିଶା ଚଢ଼ି ରହିବ। ଓମ୍ ଶାନ୍ତି। ପିଲାମାନେ ବାବାଙ୍କର ସ୍ମୃତିରେ ବସିଛନ୍ତି, ଏହି ହିଁ ଶ୍ରୀମତ ଅର୍ଥାତ୍ ଶ୍ରେଷ୍ଠରୁ ଶ୍ରେଷ୍ଠ ମତ ମିଳୁଛି। ସ୍ମୃତିର ଯାତ୍ରା ବହୁତ ସୁଖଦାୟୀ ଅଟେ। ପିଲାମାନେ ପୁରୁଷାର୍ଥର କ୍ରମାନୁସାରେ ଜାଣିଛନ୍ତି ଯେ ବାବାଙ୍କୁ ଯେତେ ମନେ ପକାଇବା, ବାବା ସେତେ ପ୍ରେମମୟ ଅନୁଭବ ହେବେ। ବାବା ସାକାରିନ ସଦୃଶ ଅଟନ୍ତି, ଏକମାତ୍ର ବାବା ହିଁ ସ୍ନେହ କରୁଛନ୍ତି, ବାକି ତ ସମସ୍ତେ ତିରସ୍କାର କରୁଛନ୍ତି। ସାରା ଦୁନିଆରେ ଜଣେ ଅନ୍ୟ ଜଣଙ୍କ ହୃଦୟରୁ ଦୂରେଇବାରେ ଲାଗିଛନ୍ତି। ବାବା ସ୍ନେହ କରୁଛନ୍ତି, ତାଙ୍କୁ କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ। ବାବା କହୁଛନ୍ତି, ମୁଁ ଯେମିତି ସେପରି ଅଟେ, କେତେ ବଡ଼ ଅଟେ ତାଙ୍କୁ କୁହ, ତୁମର ବାବା କେତେ ବଡ଼ ଅଟନ୍ତି? ତେବେ କହିଥାନ୍ତି, ବାବା ବିନ୍ଦୁ ସଦୃଶ ଅଟନ୍ତି। ଏକଥା ଆଉ କେହି ତ ଜାଣିନାହାନ୍ତି। ପିଲାମାନେ ମଧ୍ୟ ଘଡ଼ି ଘଡ଼ି ଭୁଲି ଯାଉଛନ୍ତି, କହିଥାନ୍ତି ଯେ ଭକ୍ତି ମାର୍ଗରେ ତ ବଡ଼ ବଡ଼ ଚିତ୍ରର ପୂଜା କରୁଥିଲୁ, ଏବେ ବିନ୍ଦୁକୁ କିପରି ମନେ ପକାଇବୁ? ବିନ୍ଦୁ ବିନ୍ଦୁକୁ ହିଁ ମନେ ପକାଇବ ନା? ଆତ୍ମା ଜାଣିଛି ଯେ ଆମେ ବିନ୍ଦୁ ଅଟୁ, ଆମର ବାବା ମଧ୍ୟ ଏହିପରି ଅଟନ୍ତି। ଆତ୍ମା ହିଁ ରାଷ୍ଟ୍ରପତି, ଆତ୍ମା ହିଁ ଚାକର ଆଦି ହୋଇଥାଏ, ଆତ୍ମା ହିଁ ଅଭିନୟ କରିଥାଏ। ବାବା ସବୁଠାରୁ ସୁଇଟ୍ ଅର୍ଥାତ୍ ମଧୁମୟ ଅଟନ୍ତି, ସମସ୍ତେ ତାଙ୍କୁ ମନେ ପକାଉଛନ୍ତି ଯେ ହେ ପତିତ ପାବନ ଦୁଃଖହର୍ତ୍ତା ସୁଖକର୍ତ୍ତା ଆସ। ଏବେ ତୁମ ସନ୍ତାନମାନଙ୍କର ଏହି ନିଶ୍ଚୟ ରହିଛି ଯେ ଆମେ ଯାହାକୁ ବିନ୍ଦୁ ବୋଲି କହୁଛୁ ସେ ବହୁତ ସୂକ୍ଷ୍ମ ଅଟନ୍ତି, କିନ୍ତୁ ତାଙ୍କର ମହିମା କେତେ ଶ୍ରେଷ୍ଠ। ଯଦିଓ ତାଙ୍କର ମହିମାର ଗାୟନ କରୁଛନ୍ତି, ସେ ଜ୍ଞାନର ସାଗର, ଶାନ୍ତିର ସାଗର ଅଟନ୍ତି, କିନ୍ତୁ ବୁଝୁନାହାନ୍ତି କି ସେ କିପରି ଆସି ସୁଖ ଦେଉଛନ୍ତି। ମଧୁର ସନ୍ତାନମାନେ ପ୍ରତ୍ୟେକ ଜାଣିଛନ୍ତି ଯେ କିଏ କିଏ କେତେ ପର୍ଯ୍ୟନ୍ତ ଶ୍ରୀମତ ପାଳନ କରୁଛନ୍ତି, ସେବା କରିବା ପାଇଁ ଶ୍ରୀମତ ମିଳୁଛି। ଏଠାରେ ବହୁତ ମନୁଷ୍ୟ ବେମାର ଅଟନ୍ତି, ଅନେକ ସୁସ୍ଥ ମନୁଷ୍ୟ ମଧ୍ୟ ଅଛନ୍ତି। ଭାରତବାସୀ ଜାଣିଛନ୍ତି ଯେ ସତ୍ୟଯୁଗରେ ଆୟୁଷ ବହୁତ ବଡ଼, ପ୍ରାୟତଃ 125-150 ବର୍ଷ ଥିଲା। ସେଠାରେ ପ୍ରତ୍ୟେକ ନିଜ ନିଜର ସମ୍ପୂର୍ଣ୍ଣ ଆୟୁ ଭୋଗ କରିବେ। ଏହା ତ ବିଲକୁଲ ବିକାରୀ ଦୁନିଆ ଅଟେ, ଯାହା ଆଉ ଅଳ୍ପ ସମୟ ରହିଛି। ମନୁଷ୍ୟମାନେ ବର୍ତ୍ତମାନ ମଧ୍ୟ ବହୁତ ବଡ଼ ବଡ଼ ଧର୍ମଶାଳାମାନେ ଆଦି ତିଆରି କରୁଛନ୍ତି, ଜାଣିନାହାନ୍ତି ଯେ ଆଉ ବାକି କେତେ ସମୟ ରହିଛି। ମନ୍ଦିର ଆଦି ତିଆରି କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେଗୁଡ଼ିକ ଆୟୁଷ ଆଉ କେତେ ସମୟ ଥିବ? ତମେ ଜାଣିଛ ଯେ ଏସବୁ ତ ବହୁତ କମ୍ ସମୟ ମଧ୍ୟରେ ନଷ୍ଟ ହୋଇଯିବ। ବାବା ତୁମକୁ ଘର ଆଦି ତିଆରି କରିବା ପାଇଁ କେବେ ହେଲେ ମନା କରୁନାହାନ୍ତି। ତୁମେ ନିଜ ଘରେ ଗୋଟିଏ ବଖରାରେ ଡାକ୍ତରଖାନା ସହିତ ବିଶ୍ୱବିଦ୍ୟାଳୟ ତିଆରି କର। ଏହି ଜ୍ଞାନ ଦ୍ୱାରା ବିନା ଖର୍ଚ୍ଚରେ ସ୍ୱାସ୍ଥ୍ୟ, ସମ୍ପତ୍ତି, ଖୁସି 21 ଜନ୍ମ ପାଇଁ ନେବାକୁ ହେବ। ଏକଥା ମଧ୍ୟ ବୁଝାଇଛନ୍ତି ଯେ ତୁମକୁ ବହୁତ ସୁଖ ମିଳୁଛି, ଯେତେବେଳେ ତମ ପ୍ରଧାନ ହେଲେ ସେତେବେଳେ ଅଧିକ ଦୁଃଖ ଭୋଗ କଲେ। ଯେତେ ଅଧିକ ତମ ପ୍ରଧାନ ହୋଇ ଚାଲିବେ ଦୁନିଆରେ, ସେତେ ଦୁଃଖ ଅଶାନ୍ତି ବଢ଼ି ଚାଲିବ, ମନୁଷ୍ୟମାନେ ବହୁତ ଦୁଃଖୀ ହୋଇଯିବେ, ଏହାପରେ ହିଁ ଜୟ ଜୟକାର ହେବ। ତୁମେ ସନ୍ତାନମାନେ ଦିବ୍ୟ ଦୃଷ୍ଟି ଦ୍ୱାରା ଯେଉଁ ବିନାଶ ଦେଖିଛ, ତାହା ପୁଣି ବାସ୍ତବରେ ଦେଖିବ। ଅନେକ ସନ୍ତାନମାନେ ମଧ୍ୟ ସ୍ଥାପନାର ସାକ୍ଷାତକାର କରିଛନ୍ତି। ଛୋଟ ଛୋଟ କନ୍ୟାମାନେ ବହୁତ ସାକ୍ଷାତକାର କରୁଥିଲେ, ତାଙ୍କର କିଛି ହେଲେ ଜ୍ଞାନ ନଥିଲା। ପୁରୁଣା ଦୁନିଆର ବିନାଶ ମଧ୍ୟ ନିଶ୍ଚିତ ହେବ। ତୁମେ ପିଲାମାନେ ଜାଣିଛ, ବାବା ହିଁ ଆସି ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି। ଉଚ୍ଚ ପଦ ପାଇବା ପାଇଁ ପିଲାମାନଙ୍କୁ ପୁରୁଷାର୍ଥ କରିବାକୁ ହେବ। ତୁମ ସନ୍ତାନମାନଙ୍କୁ ବାବା ବସି ଏହି ସବୁ କଥା ବୁଝାଉଛନ୍ତି, ସେମାନେ ଜାଣି ନାହାନ୍ତି ଯେ ବାକି ଆଉ ଅଳ୍ପ ସମୟ ଅଛି। ବାବା କହୁଛନ୍ତି, ମୁଁ ଦାତା ଅଟେ, ମୁଁ ତୁମକୁ ଦେବାକୁ ଆସିଛି। ମନୁଷ୍ୟ କହୁଛନ୍ତି, ପତିତ ପାବନ ଆସ, ଆସି ଆମକୁ ପବିତ୍ର କରାଅ। ବାବା କହୁଛନ୍ତି, ପ୍ରଥମେ ତୁମେ କେତେ ବୁଦ୍ଧିବାନ ଥିଲ, ସତପ୍ରଧାନ ଥିଲ, ଏବେ ତ ତମ ପ୍ରଧାନ ହୋଇଯାଇଛ। ଏବେ ଏସବୁ ଜ୍ଞାନ ମଧ୍ୟ ତୁମ ବୁଦ୍ଧିରେ ଆସିଲା। ଆଗରୁ ବୁଝିନଥିଲ ଯେ ଆମେ ହିଁ ବିଶ୍ୱରେ ରାଜତ୍ୱ କରୁଥିଲୁ, ତୁମେ ହିଁ ବିଶ୍ୱର ମାଲିକ ଥିଲ। ପୁଣି ହେବ ନିଶ୍ଚିତ, ଇତିହାସ ଭୂଗୋଳର ପୁନରାବୃତ୍ତି ହେବ। ବାବା ବୁଝାଉଛନ୍ତି, ମୁଁ 5000 ବର୍ଷ ପୂର୍ବରୁ ଆସିଥିଲି, ତୁମକୁ ସ୍ୱର୍ଗର ମାଲିକ କରାଇଥିଲି, ପୁଣି ତୁମେ 84 ଜନ୍ମର ସିଢ଼ି ଉହ୍ଲାଉଛ। ଏହି ବିସ୍ତାର କଥା କୌଣସି ବି ଶାସ୍ତ୍ରରେ ନାହିଁ। ଶିବ ବାବା କ'ଣ କୌଣସି ଶାସ୍ତ୍ର ଆଦି ପଢ଼ିଛନ୍ତି? ତାଙ୍କୁ ତ ଜ୍ଞାନର ଅଥରିଟି ବା ଅଧିକାରୀ କୁହାଯାଉଛି। ଦୁନିଆରେ ମଧ୍ୟ ଶାସ୍ତ୍ର ଆଦି ପଢ଼ି ଶାସ୍ତ୍ରର ଅଧିକାରୀ ହୋଇଥାନ୍ତି। ସେମାନେ ମଧ୍ୟ ଗାୟନ କରୁଛନ୍ତି ଯେ ପତିତ ପାବନ ଆସ, ଗଙ୍ଗା ସ୍ନାନ କରିବାକୁ ଯାଇଥାନ୍ତି। ବାସ୍ତବରେ ଏହି ଭକ୍ତି ଗୃହସ୍ଥୀମାନଙ୍କ ପାଇଁ ଅଟେ। ବାବା ବସି ବୁଝାଉଛନ୍ତି, ସେମାନେ ମଧ୍ୟ ଜାଣିନାହାନ୍ତି ଯେ କିଏ ସଦ୍ଗତି ଦାତା ଅଟନ୍ତି। ବାବା ବୁଝାଉଛନ୍ତି, ତୁମେ ମୋତେ ଡାକୁଛ, ହେ ପତିତ ପାବନ ଆସ, ମୁଁ ତୁମକୁ ପବିତ୍ର କରାଉଛି, ମୁଁ ତୁମକୁ ପାଠ ପଢ଼ାଇବା ପାଇଁ ଆସିଛି। କିନ୍ତୁ ଏପରି କୁହାଯିବ ନାହିଁ ଯେ ଆମ ଉପରେ କୃପା କରନ୍ତୁ, ମୁଁ ତ ଶିକ୍ଷକ ଅଟେ, ତୁମେ କୃପା ଆଦି କାହିଁକି ମାଗୁଛ? ଆଶୀର୍ବାଦ ତ ଜନ୍ମ ଜନ୍ମ ଧରି ପ୍ରାପ୍ତ କରିଆସିଛ, ଏବେ ଆସି ମାତା ପିତାଙ୍କର ସମ୍ପତ୍ତିର ମାଲିକ ହୁଅ। ଆଉ ଆଶୀର୍ବାଦ କ'ଣ କରିବି, ସନ୍ତାନ ଜନ୍ମ ହେଲା ତ ପିତାଙ୍କ ସମ୍ପତ୍ତିର ମାଲିକ ହେଲା। ଲୌକିକ ପିତାଙ୍କୁ କ'ଣ କହିଥାନ୍ତି କି ଆମ ଉପରେ କୃପା କର? ଏଠାରେ ତ କୃପାର କୌଣସି କଥା ହିଁ ନାହିଁ, କେବଳ ବାବାଙ୍କୁ ହିଁ ସ୍ମରଣ କରିବାକୁ ପଡ଼ିବ। ଏକଥା ମଧ୍ୟ କେହି ଜାଣିନାହାନ୍ତି ଯେ ବାବା ବିନ୍ଦୁ ଅଟନ୍ତି। ଏବେ ତୁମକୁ ବାବା ବତାଇଛନ୍ତି, ସମସ୍ତେ କହୁଛନ୍ତି ମଧ୍ୟ, ପରମପିତା ପରମାତ୍ମା, ଗଡ୍ ଫାଦର ସୁପ୍ରିମ୍ ସୋଲ, ତେଣୁ ସେ ପରମାତ୍ମା ହେଲେ ନା, ସେ ହେଉଛନ୍ତି ସର୍ବୋଚ୍ଚ, ବାକି ସମସ୍ତେ ଆତ୍ମା ଅଟନ୍ତି ନା। ସର୍ବୋଚ୍ଚ ପିତା ଆସି ନିଜ ସମାନ କରାଉଛନ୍ତି। କାହାରି ବୁଦ୍ଧିରେ କ'ଣ ଏକଥା ଥିବ ଯେ ବେହଦର ବାବା ଯିଏ ସ୍ୱର୍ଗର ରଚୟିତା ଅଟନ୍ତି, ସେ ଆସି ସ୍ୱର୍ଗର ମାଲିକ କରାଉଛନ୍ତି? ତୁମେ ଏବେ ଜାଣୁଛ ଶ୍ରୀକୃଷ୍ଣଙ୍କ ହାତରେ ସ୍ୱର୍ଗର ଗୋଲକ ଅଛି। ପିଲା ଗର୍ଭରୁ ଜନ୍ମ ହେବା ମାତ୍ରେ ତାର ଆୟୁଷ ଆରମ୍ଭ ହୋଇଥାଏ। ଶ୍ରୀକୃଷ୍ଣ ତ ପୁରା 84 ଜନ୍ମ ନେଉଛନ୍ତି। ଗର୍ଭରୁ ବାହାରକୁ ଆସିଲେ ସେହି ଦିନଠାରୁ 84 ଜନ୍ମ ଗଣନା କରାଯିବ। ଲକ୍ଷ୍ମୀନାରାୟଣଙ୍କୁ ତ ବଡ଼ ହେବା ପାଇଁ 30-35 ବର୍ଷ ଲାଗିବ ନା? ତେବେ ସେହି 30-35 ବର୍ଷ 5000 ବର୍ଷରୁ କମ୍ କରିବାକୁ ପଡ଼ିବ। ଶିବ ବାବାଙ୍କର ବୟସ ତ ଗଣନା କରିପାରିବ ନାହିଁ। ଶିବ ବାବା କେବେ ଆସିଲେ ସଠିକ୍ ସମୟ କହିପାରିବେ ନାହିଁ। ଆରମ୍ଭରୁ ସାକ୍ଷାତକାର ହେଉଥିଲା। ମୁସଲମାନ ଲୋକେ ମଧ୍ୟ ସୂକ୍ଷ୍ମ ବତନରେ ବଗିଚା ଆଦି ଦେଖୁଥିଲେ। ଏପରି ନବଧା ଭକ୍ତି ତ ଏମାନେ କେହି ହେଲେ କରିନାହାନ୍ତି। ଘରେ ବସି ସ୍ୱତଃ ଧ୍ୟାନରେ ଚାଲିଯାଉଥିଲେ। ଭକ୍ତମାନେ ତ କେତେ ନବଧା ଭକ୍ତି କରୁଛନ୍ତି, ଏବେ ବାବା ବସି ସମ୍ମୁଖରେ ବୁଝାଉଛନ୍ତି। ବାବା ଦୂର ଦେଶରୁ ଆସିଥାନ୍ତି, ଏକଥା ପିଲାମାନେ ଜାଣିଛନ୍ତି। ବାବାଙ୍କ ଶରୀରରେ ପ୍ରବେଶ କରି ଆମକୁ ପଢ଼ାଉଛନ୍ତି, କିନ୍ତୁ ପୁଣି ବାହାରକୁ ଯିବା ଦ୍ୱାରା ନିଶା କମ୍ ହୋଇଯାଉଛି। ଯଦି ବାବାଙ୍କ ସ୍ମୃତିରେ ରହିବ, ତେବେ ଖୁସିର ନିଶା ମଧ୍ୟ ଚଢ଼ି ରହିବ ଏବଂ ତୁମର କର୍ମାତୀତ ଅବସ୍ଥା ହୋଇଯିବ। କିନ୍ତୁ ଏଥିରେ ସମୟ ଦରକାର। ଏବେ ଦେଖ, ଶ୍ରୀକୃଷ୍ଣଙ୍କ ଆତ୍ମାରେ ଏହି ଅନ୍ତିମ ଜନ୍ମରେ ପୁରା ଜ୍ଞାନ ରହିଛି। ପୁଣି ଗର୍ଭରୁ ଜନ୍ମ ନେବା ମାତ୍ରେ ପଇସା କର ମଧ୍ୟ ଜ୍ଞାନ ରହିବ ନାହିଁ। ବାବା ଆସି ବୁଝାଉଛନ୍ତି, ଶ୍ରୀକୃଷ୍ଣ କୌଣସି ମୁରଲୀ ବଜାଇ ନଥିଲେ, ସେ ତ ଜ୍ଞାନ ହିଁ ଜାଣିନାହାନ୍ତି। ଲକ୍ଷ୍ମୀ ନାରାୟଣ ମଧ୍ୟ ଏହି ଜ୍ଞାନକୁ ଜାଣିନାହାନ୍ତି, ତେବେ ଋଷି ମୁନି ସନ୍ନ୍ୟାସୀ ଆଦି କିପରି ଜାଣିବେ? ବିଶ୍ୱର ମାଲିକ ଲକ୍ଷ୍ମୀ ନାରାୟଣ ତ ଜାଣିନାହାନ୍ତି, ତେବେ ପୁଣି ଏହି ସନ୍ନ୍ୟାସୀମାନେ କିପରି ଜାଣିବେ? କହୁଛନ୍ତି, ଶ୍ରୀକୃଷ୍ଣ ସାଗରରେ ଅସତତ୍ ପତ୍ରରେ ଆସିଥିଲେ, ଏପରି କରିଥିଲେ, ଏହି ସବୁ କାହାଣୀ ବସି ଲେଖିଦେଇଛନ୍ତି। ଗଙ୍ଗା ନଦୀରେ ପାଦ ରଖିବା ମାତ୍ରେ ଗଙ୍ଗା ପାତାଳଗାମୀ ହୋଇଗଲା। ବିଚାର କର, ମନୁଷ୍ୟ କିପରି କାହାଣୀ ସବୁ କହୁଛନ୍ତି। ଏବେ ବାବା ବୁଝାଉଛନ୍ତି, କୌଣସି ବି ଓଲଟା ସିଧା କଥାରେ କେବେ ହେଲେ ବିଶ୍ୱାସ କର ନାହିଁ। ମନୁଷ୍ୟ କେତେ ଶାସ୍ତ୍ର ଆଦି ପଢୁଛନ୍ତି? ବାବା କହୁଛନ୍ତି, ଯାହା କିଛି ପଢ଼ିଛ ସେସବୁ ଭୁଲି ଯାଅ, ଏହି ଦେହକୁ ମଧ୍ୟ ଭୁଲି ଯାଅ। ଆତ୍ମା ହିଁ ଗୋଟିଏ ଶରୀର ଛାଡ଼ି ଭିନ୍ନ ଭିନ୍ନ ପ୍ରକାରର ନାମ ରୂପ ଏବଂ ଶରୀର ଧାରଣ କରି ଅଭିନୟ କରିଥାଏ। ଏବେ ବାବା କହୁଛନ୍ତି ଏହା ବିକାରୀ ଛିଛି ବସ୍ତ୍ର ଅଟେ। ଆତ୍ମା ଏବଂ ଶରୀର ଉଭୟ ପତିତ ଅଟେ। ଆତ୍ମାକୁ ହିଁ ଶ୍ୟାମ ଏବଂ ସୁନ୍ଦର କୁହାଯାଉଛି। ଆତ୍ମା ପବିତ୍ର ଥିବା ସମୟରେ ସୁନ୍ଦର ଥିଲା, ପୁଣି କାମ ଚିତାରେ ବସିବା ଦ୍ୱାରା କଳା ହୋଇଯାଇଛି। ଏବେ ପୁଣି ବାବା ଜ୍ଞାନ ଚିତାରେ ବସାଉଛନ୍ତି। ପତିତ ପାବନ ବାବା କହୁଛନ୍ତି, ମୋତେ ସ୍ମରଣ କର, ତେବେ ଏହି ବିକାର ରୂପୀ ଖାଦ ହିଁ ବାହାରିଯିବ। ଆତ୍ମାରେ ହିଁ ଖାଦ ପଡ଼ିଥାଏ। କଳିଯୁଗ ଅନ୍ତରେ ତୁମେ ଗରିବ ହୋଇଯାଇଛ, ପୁଣି ସତ୍ୟଯୁଗରେ ତୁମେ ସୁନାର ମହଲ ତିଆରି କରିବ। ଆଶ୍ଚର୍ଯ୍ୟର କଥା ଅଟେ, ଏଠାରେ ହୀରାର ଦେଖ କେତେ ମୂଲ୍ୟ ରହିଛି, ସେଠାରେ ତ ହୀରା ପଥର ସଦୃଶ ହେବ। ଏବେ ତୁମେ ବାବାଙ୍କଠାରୁ ଜ୍ଞାନରତ୍ନରେ ଝୁଲା ଭରପୁର କରୁଛ। ଲେଖାଯାଇଛି, ସାଗରରୁ ରତ୍ନର ଥାଳି ଭରି କରି ନେଇ ଆସୁଥିଲେ, ସାଗରରୁ ଯେତେ ଚାହିଁବ ସେତେ ରତ୍ନ ନେଇପାରିବ। ସତ୍ୟଯୁଗରେ ଖଣି ସବୁ ଭରପୁର ହୋଇଯିବ। ତୁମେ ସାକ୍ଷାତକାର ମଧ୍ୟ କରିଛ, ମାୟା ମଚ୍ଛନ୍ଦର ମଧ୍ୟ ଖେଳ ଦେଖାଇଥାନ୍ତି। ସେ ଦେଖିଲେ ଯେ ସୁନାର ଇଟା ପଡ଼ିଛି, ନେଇ ଆସିଲେ, ତଳକୁ ଆସିଲେ ତ କିଛି ହେଲେ ନଥିଲା। ସତ୍ୟଯୁଗରେ ତ ସୁନାର ଇଟାରେ ମହଲ ତିଆରି କରିବ, ଏପରି ଖିଆଲ ଆସିବା ଦରକାର, ତେବେ ଖୁସିର ନିଶା ଚଢ଼ିବ। ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ। ଶିବ ବାବା 5000 ବର୍ଷ ପୂର୍ବରୁ ମଧ୍ୟ ଆସିଥିଲେ, ଏକଥା କେହି ହେଲେ ଜାଣିନାହାନ୍ତି। ତୁମେ ଜାଣିଛ ଯେ 5000 ବର୍ଷ ପୂର୍ବରୁ ଆସି ତୁମକୁ ରାଜଯୋଗ ଶିଖାଇଥିଲେ, କଳ୍ପ କଳ୍ପ ତୁମକୁ ହିଁ ଶିଖାଇବେ। ଯେଉଁମାନେ ଆସି ବ୍ରାହ୍ମଣ ହେବେ, ସେଇମାନେ ପୁଣି ଦେବତା ହେବେ, ବିରାଟ ରୂପର ଚିତ୍ର ମଧ୍ୟ ତିଆରି କରିଥାନ୍ତି। ସେଥିରେ ବ୍ରାହ୍ମଣମାନଙ୍କର ଚୁଟିକୁ ଗୁପ୍ତ କରିଦେଇଛନ୍ତି। ବ୍ରାହ୍ମଣମାନଙ୍କର କୁଳ ବହୁତ ଉତ୍ତମ ବୋଲି ଗାୟନ ରହିଛି। ସେମାନେ ଲୌକିକ ଓ ତୁମେ ଅଲୌକିକ ବ୍ରାହ୍ମଣ ଅଟ। ତୁମେ ସମସ୍ତଙ୍କୁ ସତ୍ୟ କଥା ଶୁଣାଉଛ, ଏହା ହିଁ ସତ୍ୟ ନାରାୟଣଙ୍କ କଥା, ଅମର କଥା। ବାବା ତୁମକୁ ଅମର କଥା ଶୁଣାଇ ଅମର କରାଉଛନ୍ତି। ଏହି ମୃତ୍ୟୁ ଲୋକର ବିନାଶ ହୋଇଯିବ। ଶିବ ବାବା କହୁଛନ୍ତି, ମୁଁ ତୁମକୁ ନେବାକୁ ଆସିଛି। କେତେ ଢେର ଆତ୍ମାମାନେ ରହିବେ। ଆତ୍ମା ଘରକୁ ଫେରିବା ସମୟରେ କୌଣସି ଶବ୍ଦ ହୁଏ ନାହିଁ। ମହୁମାଛିଙ୍କର ଦଳ ଯିବା ସମୟରେ କେତେ ଶବ୍ଦ ହୋଇଥାଏ। ରାଣୀ ମହୁମାଛି ପଛରେ ସମସ୍ତେ ଧାଇଁଥାନ୍ତି। ତାଙ୍କର ପରସ୍ପର ମଧ୍ୟରେ କେତେ ଏକତା ରହିଥାଏ। ଭ୍ରମରୀର ଉଦାହରଣ ମଧ୍ୟ ଏଠିକାର ଅଟେ। ତୁମେ ସମସ୍ତଙ୍କୁ ମନୁଷ୍ୟରୁ ଦେବତା କରିଦେଉଛ। ତୁମେ ପତିତମାନଙ୍କୁ ଜ୍ଞାନର ଭୂ ଭୂ କରୁଛ, ତେଣୁ ସେମାନେ ପବିତ୍ର ବିଶ୍ୱର ମାଲିକ ହୋଇଯାଉଛନ୍ତି। ତୁମର ହେଉଛି ପ୍ରବୃତ୍ତି ମାର୍ଗ, ସେଥିରେ ମଧ୍ୟ ଅଧିକାଂଶ ମାତାମାନେ ରହିଛନ୍ତି, ସେଥିପାଇଁ ବନ୍ଦେ ମାତାରାମ କୁହାଯାଉଛି। ସିଏ ହିଁ ବ୍ରହ୍ମାକୁମାରୀ, ଯିଏ ବାବାଙ୍କ ଦ୍ୱାରା 21 ଜନ୍ମର ସମ୍ପତ୍ତି ସମସ୍ତଙ୍କୁ ଦେଇଥାନ୍ତି। ବାପଦାଦା ସମସ୍ତଙ୍କୁ ସୁଖର ସମ୍ପତ୍ତି ଦେଉଛନ୍ତି। ଯେଉଁମାନେ ସେବା କରିବେ, ପଢ଼ିବେ, ଲିଖିବେ, ସେମାନେ ନବାବ ହେବେ। ରାଜା ହେବା ଭଲ ନା ଚାକର ହେବା ଭଲ, ଶେଷ ସମୟରେ ତୁମେ ସବୁ କଥା ଜାଣିପାରିବ ଯେ ଆମେ କେଉଁ ପଦ ପାଇବୁ। ତାପରେ ପୁଣି ପଶ୍ଚାତ୍ତାପ କରିବ, ଆମେ ଶ୍ରୀମଦରେ କାହିଁକି ନ ଚାଲିଲୁ। ବାବା କହୁଛନ୍ତି, ପୂର୍ଣ୍ଣ ରୂପେ ଅନୁସରଣ କର। ଏପରି ମଧ୍ୟ ନୁହେଁ ଯେ ସେଣ୍ଟର କରିବା ପାଇଁ କେହି କେହି ଗୋଟିଏ ଘର ଦେଇ ଦେଉଛନ୍ତି, କିନ୍ତୁ ନିଜେ ମାଂସ ଆଦି ଖାଇ ଚାଲିଥାନ୍ତି। ତେବେ ସେମାନେ ପୁଣ୍ୟ ଆତ୍ମା, ଇଏ ହେଲେ ପାପ ଆତ୍ମା। ତେବେ ପୁଣି ଆଶ୍ରମ ହିଁ ରହିବ ନାହିଁ। ଘରେ ସ୍ୱର୍ଗ ତିଆରି କରୁଛନ୍ତି ତ ନିଜେ ବି ସ୍ୱର୍ଗରେ ରହିବା ଦରକାର ନା, କେବଳ ଆଶୀର୍ବାଦରେ ରହିଯାଅ ନାହିଁ। ବାବାଙ୍କୁ ମନେ ପକାଇବାକୁ ହେବ, ବାବା ପବିତ୍ର କରାଇ ପୁଣି ସାଥିରେ ନେଇଯିବେ। ତୁମେ ତ ବହୁତ ଖୁସି ହେବା ଦରକାର, କେତେ ଶ୍ରେଷ୍ଠ ଲଟେରୀ ମିଳୁଛି। ବାବାଙ୍କୁ ଯେତେ ସ୍ମରଣ କରିବ ସେତେ ବିକର୍ମ ବିନାଶ ହେବ। ବାବାଙ୍କ ପରି ସ୍ନେହ ଦୁନିଆରେ ଆଉ କେହି ଦେଇପାରିବେ ନାହିଁ, ସେଥିପାଇଁ ତାଙ୍କୁ ସ୍ନେହର ସାଗର ବୋଲି କୁହାଯାଉଛି। ତୁମେ ମଧ୍ୟ ସେହିପରି ହୁଅ। ଯଦି କାହାକୁ ଦୁଃଖ ଦେଲ, ନାରାଜ କଲ, ତେବେ ନିଜେ ହିଁ ନାରାଜ ହୋଇ ମରିବ। ବାବା ଏପରି କିଛି ଅଭିଶାପ ଦେଉନାହାନ୍ତି, ବୁଝାଉଛନ୍ତି, ସମସ୍ତଙ୍କୁ ସୁଖ ଦିଅ ତ ସୁଖୀ ହେବ, ସମସ୍ତଙ୍କୁ ସ୍ନେହ କର। ବାବା ମଧ୍ୟ ସ୍ନେହର ସାଗର ଅଟନ୍ତି ନା। ଆଚ୍ଛା, ମିଠା ମିଠା ଶିଖିଲଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ କୌଣସି ବି ଓଲଟା ସିଧା କଥା ଉପରେ ବିଶ୍ୱାସ କରିବାର ନାହିଁ। ଯାହା କିଛି ବି ଓଲଟା ପାଠ ଅର୍ଥାତ୍ ଓଲଟା ଜ୍ଞାନ ଶୁଣିଛ ସେସବୁକୁ ଭୁଲି ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ। ଦ୍ୱିତୀୟ ନମ୍ବର, କେବଳ ଆଶୀର୍ବାଦ ଆଧାରରେ ଚାଲିବାର ନାହିଁ, ନିଜକୁ ପବିତ୍ର ମଧ୍ୟ କରିବାକୁ ହେବ। ପ୍ରତ୍ୟେକ ପାଦରେ ବାବାଙ୍କୁ ଅନୁସରଣ କରିବାକୁ ହେବ। କାହାକୁ ବି ଦୁଃଖ ଦେବାର ନାହିଁ, କାହାକୁ ନାରାଜ କରିବାର ନାହିଁ। ବରଦାନ ହେଲା ସଚ୍ଚା ଲଗନ ଆଧାରରେ ଅନ୍ୟ ସଙ୍ଗଗୁଡ଼ିକୁ ଛାଡ଼ି ଜଣଙ୍କ ସଙ୍ଗରେ ଯୋଡ଼ି ହେଉଥିବା ସମ୍ପୂର୍ଣ୍ଣ ବିଶ୍ୱସ୍ତ ଭାବ। ସମ୍ପୂର୍ଣ୍ଣ ବିଶ୍ୱସ୍ତ ସେମାନଙ୍କୁ କୁହାଯିବ ଯେଉଁମାନଙ୍କର ସଂକଳ୍ପରେ ବା ସ୍ୱପ୍ନରେ ମଧ୍ୟ ବାବାଙ୍କର କର୍ତ୍ତବ୍ୟ, ବାବାଙ୍କର ମହିମା, ବାବାଙ୍କର ଜ୍ଞାନ ବ୍ୟତୀତ ଅନ୍ୟ କିଛି ବି ଦେଖାଯାଉନଥିବ। ଏକମାତ୍ର ବାବା ଅନ୍ୟ କେହି ନୁହେଁ। ବୁଦ୍ଧିର ଲଗନ ଯଦି ସର୍ବଦା ଜଣଙ୍କ ସହିତ ଲାଗି ରହିଥିବ ତେବେ ଅନେକ ସଙ୍ଗର ରଙ୍ଗ ଲାଗିପାରିବ ନାହିଁ। ସେଥିପାଇଁ ତୁମମାନଙ୍କର ପ୍ରତିଜ୍ଞା ହେଲା ଅନ୍ୟ ସବୁ ସଙ୍ଗକୁ ଛାଡ଼ି ଜଣଙ୍କ ସଙ୍ଗରେ ଯୋଡ଼ି ହେବୁ। ତେବେ ଏହି ପ୍ରତିଜ୍ଞାକୁ ପାଳନ କରିବା ଅର୍ଥ ସମ୍ପୂର୍ଣ୍ଣ ବିଶ୍ୱସ୍ତ ହେବା। ସ୍ଲୋଗାନ ହେଲା ସତ୍ୟତା ରୂପୀ ସ୍ୱସ୍ଥିତି ପରିସ୍ଥିତିଗୁଡ଼ିକ ଭିତରେ ମଧ୍ୟ ସମ୍ପୂର୍ଣ୍ଣ କରିଦେବ। ସତ୍ୟତା ରୂପୀ ସ୍ୱସ୍ଥିତି ପରିସ୍ଥିତିଗୁଡ଼ିକ ଭିତରେ ମଧ୍ୟ ସମ୍ପୂର୍ଣ୍ଣ କରିଦେବ। ଅବ୍ୟକ୍ତ ଇଶାରା ସର୍ବଦା ଅଚଳ, ଅଟଳ ଏବଂ ଏକର ସ୍ଥିତିର ଅନୁଭବ କର। ଆମେ ଉଚ୍ଚରୁ ଉଚ୍ଚ ପିତାଙ୍କର ସନ୍ତାନ। ଏହି କଥା ସ୍ମୃତିରେ ରହିବା ଦ୍ୱାରା ଅବସ୍ଥା ଏକରସ ରହିଥାଏ। ଯେତେବେଳେ ଜଣଙ୍କ ସହିତ ସମ୍ବନ୍ଧ ରହିଥାଏ ସେତେବେଳେ ତୁମର ଅବସ୍ଥା ମଧ୍ୟ ଏକରସ ଅର୍ଥାତ୍ ସ୍ଥିର ରହିଥାଏ। ଯଦି ଅନ୍ୟ କେଉଁଠାକୁ ବି ସମ୍ବନ୍ଧର ଆକର୍ଷଣ ଯାଉଛି ତେବେ ଏକରସ ଅବସ୍ଥା ରହିପାରିବ ନାହିଁ। ତେଣୁ ଏକରସ ଅବସ୍ଥା ନିର୍ମାଣ କରିବା ପାଇଁ ଜଣକ ବ୍ୟତୀତ ଅନ୍ୟ କିଛି ବି ଦେଖୁଥିଲେ ମଧ୍ୟ ଦେଖ ନାହିଁ। ଆଚ୍ଛା, ଓମ୍ ଶାନ୍ତି।